ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କର ଭିତରେ ଏକତା ରଖବାର ଲାଗି ଅଲଚିକି ଲିପି ଗୋଟିଏ ବର୍କସ୍ ମାଧ୍ୟମ ସାଜିଛେ କହିଲେ ରାଷ୍ଟ୍ରପତି। ଅଲଚିକି ଲିପିର 100 ବଛର ପୂର୍ତ୍ତି ଅବସରରେ ଦିଲ୍ଲୀନ ଆୟୋଜିତ ହେଲା ଖାସ୍ ସମାରୋହ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଭାରତ ଏଆଇ ଇମ୍ପାକ୍ଟ ଏକ୍ସପୋ 2026 ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଇବା କାଲଠାନୁ ହେବା ମୂଲ ଗୃହକେ ସୁରକୁର୍ତ୍ତି ଚଲାବାରକେ ସବୁ ଦଳର ନେତାମାନଙ୍କୁ ଅନୁରୋଧ କଲେ ବାଚସ୍ପତି। ଆଉ ସମୃଦ୍ଧ କୃଷକ ସମୃଦ୍ଧ ସମ୍ବଲପୁର ମନ୍ତ୍ରକେ ଆଧାର କରିକି କୃଷି ଅର୍ଥନୀତିକେ ବର୍କସ୍ କରବାର ଲାଗି ସରକାର ଜୋର ଦେଉଛନ୍ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏଥର ପୁରା ଖବର। ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କର ଭିତରେ ଏକତା ରଖବାର ଲାଗି ଅଲଚିକି ଲିପି ଗୋଟିଏ ବର୍କସ୍ ମାଧ୍ୟମ ସାଜିଛେ। ସାରା ପୃଥିନ ଅଲଚିକିର ଜରିଏ ହିଁ ସାନ୍ତାଳୀମାନଙ୍କୁ ଗୋଟିଏ ଖାସ୍ ପରିଚୟ ମିଳିପାରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରନ ପଣ୍ଡିତ ରଘୁନାଥ ମୁର୍ମୁ ତିଆରି କରିଥିବା ଅଲଚିକି ଲିପିର 100 ବଛର ପୂର୍ତ୍ତି ଅବସରରେ ଆଜି ହୋଇଥିବା ଗୋଟିଏ ଖାସ୍ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏଇଟା କହିଛନ୍। କେନ୍ସିବିଲ୍ ଭାଷାର 100 ବଛର ପୂର୍ତ୍ତି ପାଳନ ଗୋଟିଏ ବଡ଼ ଉପଲବ୍ଧି ଆଏ ବୋଲି ରାଷ୍ଟ୍ରପତି କହିଛନ୍।
ଭାରତ ବର୍ଷ ମେ ଅନେକ ଜନଜାତୀୟ ସମୁଦାୟ ହେ ଉନମେ ସେ ସାନ୍ତାଳ ଏକ ଜନଜାତି ହେ। ସାନ୍ତାଳ ସମୁଦାୟ କି ଆପଣ ଭାଷା ସାହିତ୍ୟ ଓ ସଂସ୍କୃତି ହେ। 1925 ମେ ଓଡ଼ିଶା ମେ ମୟୂରଭଞ୍ଜ ଜିଲ୍ଲେ କେ ଅନ୍ତର୍ଗତ ରାୟରମ୍ପୁର କେ ନିକଟ ଡାଣ୍ଡବସ ଗାଁ ମେ ଜନ୍ମେ ଇତିହାସ ପୁରୁଷ ପଣ୍ଡିତ ରଘୁନାଥ ମୁର୍ମୁ ନେ ଅଲଚିକି ଲିପି କା ଆବିଷ୍କାର କିଆ। ଉସକେ ଉପରାନ୍ତ ସାନ୍ତାଳୀ ଭାଷା କେ ଲିଏ ଅଲଚିକି ଲିପି କା ଉପଯୋଗ କିଆ ଯା ରହା ହେ। ବିଶ୍ୱଭର ମେ ସାନ୍ତାଳୀ କି ପହଚାନ ଅଲଚିକି ସେ ହି ହୋ ରହା ହେ। ଏ ସାନ୍ତାଳ ସମୁଦାୟ କେ ଲୋଗୋଁ କେ ବିଚ ଏକତା ସ୍ଥାପିତ କରନେ କା ଏକ ପ୍ରଭାବୀ ମାଧ୍ୟମ ବି ହେ। କିସି ଲିପି କା ଶତାବ୍ଦୀ ବର୍ଷ ସମାରୋହ ଆୟୋଜିତ କରନା ଐତିହାସିକ ମହତ୍ତ୍ୱ ରାଖତା ହେ।
ଇ ଅବସରରେ ଅଲଚିକି ଲିପିର ପ୍ରଦର୍ଶନୀ, ଇ ଲିପି ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ସହିତ ଗୋଟିଏ ସ୍ମାରକୀ ଡାକ ଟିକଟ ଆଉ ମୁଦ୍ରା ଉନ୍ମୋଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଆଏଜ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ 2026 ଉଦ୍ଘାଟନ କରିଛନ୍। ଇ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭିନ୍ ଭିନ୍ ଷ୍ଟଲ୍ ବୁଲିକରି ଦେଶର ଏଆଇ ଷ୍ଟାର୍ଟଅପ୍ ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଇତର ସହିତ ଆଜି ସକାଳବେଳା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ 2026 ବିଲ୍ ଉଦ୍ଘାଟିତ ହୋଇଯାଇଛି। ସକାଳବେଳା ଗୋଟିଏ ଅଧିବେଶନଟି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇକରି ଭାରତର ବର୍କସ୍ ଡିଜିଟାଲ୍ ଭିଭିଭୂମି ଓ ଦକ୍ଷ ଜନତାଙ୍କ ଲାଗି ଦେଶର କ୍ରିଏଟର ଅର୍ଥନୀତି ଜୋର୍ସେ ଆଗକେ ବଢ଼ି ଚାଲିଛି ବୋଲି କହିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, କେନ୍ଦ୍ର ସରକାର କୃତ୍ରିମ ବୁଦ୍ଧିମତାର ସକାରାତ୍ମକ ଆଉ ନକାରାତ୍ମକ ପ୍ରଭାବ ଉପରେ ଧ୍ୟାନ ଦେଉଛନ୍। ଖାସକରି ଏଆଇର ଲାଭ ଲୋକଙ୍କୁ ପହଞ୍ଚାବା ଦିଗେ ଅଧିକା ଧ୍ୟାନ ଦେଉଛନ୍ ବୋଲି ଶ୍ରୀ ବୈଷ୍ଣବ କହିଛନ୍। ସମ୍ମିଳନୀଟି କୃତ୍ରିମ ବୁଦ୍ଧିମତାର ବ୍ୟବହାର ସାଙ୍ଗେ ସ୍ୱାସ୍ଥ୍ୟ, ସେବା, କୃଷି ଆଉ ପ୍ରଶାସନିକ କ୍ଷେତ୍ରର ଅଭିବୃଦ୍ଧି ବାବଦେ ଆଲୋଚନା କରାଯିବା। ପାଞ୍ଚଦିନିଆ ସମ୍ମିଳନୀଟି 13 ଦେଶର ପ୍ରତିନିଧିମାନେ ଯୋଗ ଦେଇଛନ୍। ଏଥି 300 ଅଧିକା ପ୍ରଦର୍ଶନୀ ଆଉ 500 ଅଧିକା ଅଧିବେଶନ ହେବା। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଇବା କାଲିଠାନୁ ମୂଲ ହେଉଛି। ଅଧିବେଶନ ଆଗନୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଯାଇଛି। ଅଧିବେଶନକେ ସୁରୁଖୁର୍ତ୍ତି ସାରବା ଲାଗି ବାଚସ୍ପତି ଶଙ୍କର ସହଯୋଗ ମାଗିଛନ୍। ବିଧାନସଭା ସମ୍ମିଳନୀ କକ୍ଷନ ହୋଇଥିବା ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମଙ୍କ ସହିତ ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକ ଉତ୍ତରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍, ବିଧାନସଭା ଅଧିବେଶନ ଆଗନୁ ହୋଇଥିବା ଏହି ସର୍ବଦଳୀୟ ବୈଠକଟି ଗଠନମୂଳକ ଆଲୋଚନା ହୋଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ସହିତ ବିକଶିତ ଓଡ଼ିଶା ଗଠନ ସଂକଳ୍ପ ସାକାର କରିବା ଲାଗି ସରକାର ସବୁବେଳେ ପ୍ରତିଶ୍ରତିବଦ୍ଧ ଆନ୍। ବିଧାନସଭା ହେଉଛି ରାଜ୍ୟବାସୀଙ୍କର ଆଶା ଆଉ ବିଶ୍ୱାସର ପ୍ରତିଫଳନ। ଆଇବା ଅଧିବେଶନକେ ଠିକ୍ ଆଉ ସଫଳ ଭାବେ ପରିଚାଳନା କରିବା ଲାଗି ସବୁ ଦଳର ସକାରାତ୍ମକ ସହଯୋଗ ଓ ସମନ୍ୱୟ ଜରୁରୀ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ସପ୍ତଦଶ ବିଧାନସଭାର 6 ଆଉ ବଜେଟ୍ ଅଧିବେଶନ ଦୁଇଟା କ୍ଷେପ୍ତି ଆଇବା ଖାଲିଟନ ମୂଲ ହେବା। ପହିଲା କ୍ଷେପ୍ ଏପ୍ରିଲ 8 ତାରିଖ ତକ ଚାଲବା। ଏହି ଅଧିବେଶନଟି 28 କାର୍ଯ୍ୟଦିବସ ରହିଛି। ବଜେଟ୍ ଅଧିବେଶନକେ ନେଇକରି କମିଶନରେଟ୍ ପୁଲିସ୍ ତରଫ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଧାନସଭା ଚାରିଆଡ଼େ 35 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିଛନ୍। ସେଆଡ଼େ ଆଜି ସଞ୍ଜବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳର ବୈଠକ ଚାଲିଛି। ସଞ୍ଜବେଳର 5 ବଜନୁ ଶଙ୍ଖ ଭବନ ନଭିଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ହେଉଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ନ ହେଥିବା ମହାପ୍ରଭୁମାନଙ୍କ ରତ୍ନ ଅଳଙ୍କାରମାନଙ୍କର ଖୁବ୍ ଜଲ୍ଦି ଗଣତି ମଣ୍ଟି କରାଯିବା। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ବୈଠକଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାନ ଗଣତି ମଣ୍ଟିର ଏସ୍ଓପି ବାବଦେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକର ସୂଚନା ଅନୁସାରେ ରତ୍ନଭଣ୍ଡାର ଗଣତି ମଣ୍ଟିର ସବୁ ପୂର୍ବ ପ୍ରକ୍ରିୟା ଶେଷ ହୋଇଛି। ଏଥିଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଏସ୍ଓପି ତିଆରି କରାଯାଇଛି। ସରକାରଙ୍କ ଅନୁମୋଦନ ଉତ୍ତରୁ ଗଣତି ମଣ୍ଟି ମୂଲ କରାଯିବା। 1978 ବେଲ୍କେ ହୋଇଥିବା ଗଣତି ମଣ୍ଟିର ତାଲିକା ସାଙ୍ଗେ ବର୍ତ୍ତମାନର ତାଲିକାର ମେଲ୍ କରାଯିବା। ସବୁ ଅଳଙ୍କାରମାନଙ୍କର ଫଟୋଗ୍ରାଫି ସହିତ ଡିଜିଟାଲ୍ କ୍ୟାଟଲଗ୍ କରାଯିବା ବୋଲି ଜଣାପଡ଼ିଛି। ବୈଠକଟି ପୂର୍ତ୍ତ ଆଉ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ସେସନ ସଚିବ ଅନୁପ ଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୃଦ୍ଧ କୃଷକ ସମୃଦ୍ଧ ସମ୍ବଲପୁର ମନ୍ତ୍ରକେ ଆଧାର କରିକି ଜିଲ୍ଲାର କୃଷି ଅର୍ଥନୀତିକେ ବରକସ କରିବା ଲାଗି ସରକାର ଜୋର୍ ଦେଉଛନ୍ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ଅଇଁଠାପାଲି ବିର୍ଷାମୁଣ୍ଡା ପଡ଼ିଆନ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାଥି ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ହୀରାକୁଦ ଡ୍ୟାମ୍ ଲାଗି ଜିଲ୍ଲାନ ଚାଷବାସ ସୁରଖୁର୍ତ୍ତି ଚାଲିଛି। ବାଦ ପଡ଼ିଥିବା 1,00,000 କ୍ୱିଣ୍ଟାଲ ଧାନ ଘିନ୍ବାର ଲାଗି ଜିଲ୍ଲାନ 3 ନମ୍ବର କେପ୍ତି ଟୋକନ ଯୋଗାଇ ଦିଆଯାଇଛି। ଏଛନକା ସରକାର ଚାଷୀମାନଙ୍କର ଉନ୍ନତି ଲାଗି ସଜାଗ ଆଉ ଦାୟିତ୍ୱବାନ ରହିଛନ୍। ଗାଁର ବିକାଶ ହେଲେ ଦେଶର ବିକାଶ ହୋଇପାରବା। ଚାଷ ସହିତ ଜିଲ୍ଲାର ଭିଭିଭୂମି ଆଉ ଯୋଗାଯୋଗ କ୍ଷେତ୍ରଟି ଗୋଟିଏ ବଡ଼ ପରିବର୍ତ୍ତନ ଆସବାରକେ ଯାଉଛି। ସମ୍ବଲପୁରକେ ଗୋଟିଏ ଆଧୁନିକ ସ୍ୱଚ୍ଛ ଆଉ ବିକଶିତ ଜିଲ୍ଲା ଭାବେ ଗଢ଼ବାର ଲାଗି ଚେଷ୍ଟା ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
ଆମର ଜିଲ୍ଲାରେ 6,50,000 ହେକ୍ଟର ଭୂଖଣ୍ଡ ଅଛି, ତା ଭିତରୁ 40% ଜଙ୍ଗଲ ଜମି, ତା ଭିତରୁ 30% ଚାଷ ଉପଯୋଗୀ ଜମି। ଏଇଥିରେ ଚାଷକୁ କେମିତି ଆଉ ଲାଭଜନକ କରିବା, ଚାଷକୁ କେମିତି ଆହୁରି ତାଙ୍କ ଚାଷୀର ଆୟକୁ କେମିତି ଦ୍ୱିଗୁଣିତ କରିବା, ସେପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକ ସବୁ ଅଛି। ଏ ଯୋଜନା ଗୁଡ଼ିକୁ ବିଭିନ୍ନ ପ୍ରକାର ଲୋକଙ୍କୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଆଡ଼ୁ ଏ ସୁଭଦ୍ରା ଶକ୍ତି ମେଳା, ହ୍ୟାଣ୍ଡଲୁମ୍ ହ୍ୟାଣ୍ଡିକ୍ରାଫ୍ଟ ମେଳା, କିମ୍ବା ଇଏ ଯେଉଁ ପଶୁ ସମ୍ପଦ ଆଉ ମତ୍ସ୍ୟ ପ୍ରୋତ୍ସାହନ ପାଇଁ ଇଏ ମେଳାର ଆୟୋଜନ କରାଯାଇଛି।
ଏ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏମ୍ସିଏଲ୍ ତରଫରୁ ଗୋରୁ ଚାଷୀମାନଙ୍କୁ 100 ଗାଈ ବାଣ୍ଟିଛନ୍। ଦିବ୍ୟାଙ୍ଗମାନଙ୍କୁ 31 ହ୍ୱିଲ୍ ଚେୟାର ଆଉ ବ୍ୟାଟେରୀ ଚାଲିତ ଟ୍ରାଇ ସାଇକଲ ବାଣ୍ଟିଛନ୍। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଆଜି ଜିଲ୍ଲାସ୍ତରୀୟ ଦିଶା କମିଟି ବୈଠକ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ବ୍ୟବସ୍ଥା ସହିତ ଲୋକଙ୍କର ମୌଳିକ ସମସ୍ୟାର ସମାଧାନ, ପିଏମ୍ ସୂର୍ଯ୍ୟଘର ଯୋଜନା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭିଭିଭୂମିର ବିକାଶ ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲା ପ୍ରଶାସନର ବ୍ୟବସ୍ଥାକେ ଆହୁରି ବରକସ କରିବା ସହିତ ଜନସେବାକେ ତୁର୍ତ୍ତି କରିବା ଲାଗି ସବୁ ବିଭାଗର କୃତ୍ରିମ ବୁଦ୍ଧିମତାର ବ୍ୟବହାର, ପାରମ୍ପରିକ ଚାଷ ଉପରେ ଶ୍ରୀ ପ୍ରଧାନ ଜୋର୍ ଦେଇଥିଲେ। ବୈଠକଟି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ସହିତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସିବିଏସ୍ଇ 10 ଆଉ 12 ଶ୍ରେଣୀ ବୋର୍ଡ ପରୀକ୍ଷା ଆଇବା କାଲିଠାରୁ ମୂଲ ହେଉଛି। ଏ ବଛର ଭାରତ ସହିତ 26 ଦେଶର 46,00,000 ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍। ସେଆଡ଼େ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ବାର୍ଷିକ ପରୀକ୍ଷା ଆଇବା ବୁଧବାର ଦିନ ମୂଲ ହେବା। ରାଜ୍ୟର 211 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ସହିତ ଗୋଟିଏ ସବ୍ ଟ୍ରେଜେରୀକେ ପରୀକ୍ଷା ପରିଚାଳନା କେନ୍ଦ୍ର କରାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟନ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ଜନଶୁଣାଣୀ ଶିବିର ହୋଇଯାଇଛି। ଶିବିରଟି 58 ଅଭିଯୋଗ ଆସିଥିବା ବେଳେ 9 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଛି। ସେନ୍ଦା ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପଞ୍ଚାୟତ ସମିତି କକ୍ଷନ ହୋଇଥିବା ଜନଶୁଣାଣୀ ଶିବିରଟି 68 ଅଭିଯୋଗ ଆସିଥିଲା। ଏ ଅବସରରେ 4 ହିତାଧିକାରୀଙ୍କୁ ରେଡ୍କ୍ରସ ତରଫରୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ତରଫରୁ ଜାନୁଆରୀ 2026 ଶିକ୍ଷା ଅଧିବେଶନ ଥି ନାଁ ଲେଖା ଆଉ ପୁନଃ ପଞ୍ଜୀକରଣ ସମୟ ଏ ମାସର 28 ତାରିଖ ତକ ବଢ଼ାଯାଇଛି। ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତାକେ ନଜରଟି ରଖିକରି ଏ ସମୟ ବଢ଼ାଯାଇଛି। ପୁନଃ ପଞ୍ଜୀକରଣ ଲାଗି ଅତକା 200 ଫିସ୍ ଦେବାରକେ ପଡ଼ବା। ଆଗ୍ରହୀ ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପାଠ୍ୟକ୍ରମ ଥି ନାଁ ଲେଖାବାର ଲାଗି ଇଗ୍ନୋର ୱେବ୍ସାଇଟ୍ www.igno.ac.in ଥି ଲଗ୍ଇନ୍ କରିପାରିବେ। ଶେଷ ମୁଖିଆ ଖବର ଫେରଖାଏ। ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କର ଭିତରେ ଏକତା ରଖବାର ଲାଗି ଅଲଚିକି ଲିପି ଗୋଟିଏ ବର୍କସ ମାଧ୍ୟମ ସାଜିଛି କହିଲେ ରାଷ୍ଟ୍ରପତି। ଅଲଚିକି ଲିପିର 100 ପୂର୍ତ୍ତି ଅବସରରେ ଦିଲ୍ଲୀନ ଆୟୋଜିତ ହେଲା ଖାସ୍ ସମାରୋହ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ନ ଭାରତ ଏଆଇ ଇମ୍ପାକ୍ଟ ଏକ୍ସପୋ 2026 ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଇବା କାଲିଠାରୁ ହେବା ମୂଲ। ଆଉର୍ ସମୃଦ୍ଧ କୃଷକ ସମୃଦ୍ଧ ସମ୍ବଲପୁର ମନ୍ତ୍ରକେ ଆଧାର କରିକି କୃଷି ଅର୍ଥନୀତିକେ ବରକସ କରିବାର ଲାଗି ସରକାର ଜୋର୍ ଦେଉଛନ୍ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। আজির আঞ্চলিক খবর ইন শেষ হল জুহার।